ହ୍ୟାଲୋ ନମସ୍କାର, ମୁଁ ସନ୍ତୋଷୀ ପ୍ରଧାନ କହୁଛି 66 ନମ୍ବର ୱାର୍ଡରୁ, ବରବାରୀ ସାହି ରଘୁନାଥ ନଗର। ଆମ ସାହିରେ ଡ୍ରେନ୍ର ବହୁତ ପ୍ରକାର ଡ୍ରେନ୍ରେ ବହୁତ ପ୍ରକାର ଅଳିଆ ଆବର୍ଜନା ପଡିକି ଡ୍ରେନ୍ ପୋତି ହେଇଗଲାଣି। ଡ୍ରେନ୍ର ପାଣି ବି ବାହାରକୁ ବାହାର ଯାଉଛି, ଘର ଭିତରେ ପଶୁଛି, ଯାହାଫଳରେ କି ମଶା ମାଛି ହେଉଛନ୍ତି। ସେ ଡ୍ରେନ୍ କେମିତି ସଫା କରାଗଲେ ଆମେ ମାନେ ଉପକୃତ ହବୁ? ଯେଉଁମାନେ କି ଡ୍ରେନ୍ ଉପରେ ଘର କରିଯାଉଛନ୍ତି ସେମାନେ ସାଇଡ୍ କରୁନାହାନ୍ତି, ଡ୍ରେନ୍ କୁ ସଫା କରିବା ପାଇଁ ସୁଯୋଗ ଦେଉନାହାନ୍ତି। ଆମେ ମାନେ ବିଭିନ୍ନ ପ୍ରକାର କମ୍ପ୍ଲେନ୍ କରିବା ଦ୍ୱାରା, ବିଏମ୍ସି କର୍ପୋରେଟରଙ୍କୁ କମ୍ପ୍ଲେନ୍ କରିବା ଦ୍ୱାରା କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଆପଣ ଦୟାକରି ଏଇ ସମସ୍ୟାକୁ ସମାଧାନ କଲେ ଆମେ ମାନେ ଉପକୃତ ହେବୁ।